ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର, ପହିଲା ମୁଖ୍ୟ ଖବର। ଦେଶର 51 ନମ୍ବର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନର୍ସମାନଙ୍କ ଡ୍ରେସ୍ କୋଡ୍ ବଦଲାବାର୍କେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ବଦଲି କି ପୋଷ୍ଟିଂ ଲାଗି କେନ୍ସି ପ୍ରକାରର ଚାପକେ ବିଶୃଙ୍ଖଳା ଆଚରଣ ଧରାଯିବା ବୋଲି କହିଲେ ମୁଖ୍ୟ ଶାସନ ସଚିବ। ଆଉର୍ କାର୍ତ୍ତିକ ମାସର ଭିଡ଼କେ ନଜରଥି ରଖିକରି ପୁରୀ ଶ୍ରୀମନ୍ଦିରନ ଧ୍ୱଜାବନ୍ଧା ନୀତି ଲାଗି ନୂଆ ସମୟ ଧାରିଛି। ଏଥର ପୂରା ଖବର। ସୁପ୍ରିମକୋର୍ଟର 51 ନମ୍ବର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଆଜ ଶପଥ ଗ୍ରହଣ କରିଛନ୍। ରାଷ୍ଟ୍ରପତି ଭବନ ହୋଇଥିବାର ଗୋଟିଏ ସ୍ୱତନ୍ତ୍ର ସମାରୋହଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଖାନ୍ନାଙ୍କୁ ଶପଥପାଠ କରିଛନ୍। ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଗଲାକାଲ ଦେଶର ପ୍ରଧାନ ବିଚାରପତି ପଦନୁ ଅବସର ନେବାରୁତୁରୁ ଆଜ ଜଷ୍ଟିସ୍ ଖାନ୍ନା ଦାୟିତ୍ୱ ନେଇଛନ୍। ଶପଥ ଗ୍ରହଣ ଉତ୍ସବନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଆର୍ ସୁପ୍ରିମକୋର୍ଟର ବିଚାରପତିମାନେ ଉପସ୍ଥିତ ଥିଲେ। 1960 ମସିହା ମେ ମାସର 14 ତାରିଖ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ଖାନ୍ନା 1983 ମସିହାତି ଦିଲ୍ଲୀ ବାର୍ କାଉନ୍ସିଲ୍ନ ଆଇନଜୀବୀ ଭାବେ ପଞ୍ଜିକୃତ ହୋଇଥିଲେ। 2005 ମସିହାନ ଜଷ୍ଟିସ୍ ଖାନ୍ନା ଦିଲ୍ଲୀ ହାଇକୋର୍ଟନ ପହିଲା ଅତିରିକ୍ତ ବିଚାରପତି ଆଉ 2006 ମସିହାତି ଥାଇ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। 2019 ମସିହାତି ସେ ସୁପ୍ରିମକୋର୍ଟର ବିଚାରପତି ପଦକେ ପଦୋନ୍ନତି ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ସମିଆତି ସେ ଇଲେକ୍ଟୋରାଲ ବଣ୍ଡ ଯୋଜନାର ଉଚ୍ଛେଦ ଆର୍ ଇଭିଏମ୍ ବ୍ୟବହାର ସହିତ ଅଲଗା ଗୁରୁତ୍ୱପୂର୍ଣ୍ଣ ମାମଲାତି ଐତିହାସିକ ରାୟ ଦେଇଥିଲେ। ଜଷ୍ଟିସ୍ ଖାନ୍ନା ପ୍ରଧାନ ବିଚାରପତି ପଦତି 6 ମାସ କାର୍ଯ୍ୟ କରିକରି 2025 ମସିହା ମେ ମାସର 25 ତାରିଖ ଅବସର ଗ୍ରହଣ କରିବେ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନତି କାମ କରୁଥିବା ନର୍ସମାନଙ୍କର ଡ୍ରେସ୍ କୋଡ୍ ବଦଲାଯାଇଛି। ନର୍ସମାନେ ଏତ୍କେ ନୂଆ ରଙ୍ଗ ଆର୍ ଡିଜାଇନ୍ର ଡ୍ରେସ୍ ପିନ୍ଧିବେ। ହାଲ୍କା ବାଇଗଣୀ ରଙ୍ଗ ଡ୍ରେସ୍ଟି ସମ୍ବଲପୁରୀ ଛିଟ୍ ରହିବା। ପୁରୁଷ ଆଉ ମହିଳା ନର୍ସମାନେ ହାଲ୍କା ବାଇଗଣୀ ରଙ୍ଗ ପ୍ୟାଣ୍ଟ ଆର୍ ସାର୍ଟ ପିନ୍ଧିବେ। ସହକାରୀ ନର୍ସିଂ ଅଧୀକ୍ଷକାମାନେ ଫିକା ନିଲିଆ ରଙ୍ଗ ଡ୍ରେସ୍ ପିନ୍ଧିବେ। ଉପନର୍ସିଂ ଅଧୀକ୍ଷକାଙ୍କର ଧଳା ଶାଢ଼ୀ ଆର୍ ଡ୍ରେସ୍ ରହିବା। ସେଥିଥିବା ଏପ୍ରୋନ୍ କଲର୍ଟି ସମ୍ବଲପୁରୀ ଛିଟ୍ ରହିବା ବୋଲି ନିଷ୍ପତ୍ତି ନିଆଯାଇଛି। ପୁରୁଷ ଉପନର୍ସିଂ ଅଧକ୍ଷିକାଙ୍କର ଧଳା ଜ୍ୟାକେଟ୍ କଲର୍ତି ବିଲ୍ ସମ୍ବଲପୁରୀ ଛିଟ୍ ରହିବା। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହିତ ଆଲୋଚନା ଉତ୍ତରୁ ସରକାର ଇ ନିଷ୍ପତ୍ତି ନିଆଯାଇଥିବାର ଜଣାପଡ଼ିଛି। ସରକାରୀ ସ୍ତନ ବଦଲି ଆଉ ପୋଷ୍ଟିଂ ଲାଗି କେନ୍ସି ଚାପ ପକାଉଥିବା କର୍ମଚାରୀମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବା। ଇ ବାବଦେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜ ସବୁ ବିଭାଗର ସଚିବ ଆର୍ ଜିଲ୍ଲାପାଳମାନଙ୍କୁ ଚିଠି ଜରିଏ ଜଣାଇଛନ୍। କିଛି ସରକାରୀ କର୍ମଚାରୀ ବଦଲି ଆଉ ପୋଷ୍ଟିଂ ଲାଗି ଚାପ ପକାବାର୍କେ ଉଦ୍ୟମ କରୁଥିବାର ନଜରକେ ଆସିଛି। ଇଟା ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମର ଉଲ୍ଲଂଘନ ଏ। କର୍ମଚାରୀମାନଙ୍କର ବଦଲି ଆଉ ପୋଷ୍ଟିଂ ପ୍ରଶାସନିକ ଆବଶ୍ୟକତା ଗୁଣମାନର ବିଚାର ଆର୍ ପଦ୍ଧତିକେ ଅନୁସରଣ କରିକି ନିଆଯାଇସି। ଇତାର ବିରୁଦ୍ଧାଚରଣକେ ଗୁରୁତ୍ୱର ଅସଦାଚରଣ ବୋଲି ଧରାଯାଇକରି ଶୃଙ୍ଖଳା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ମୁଖ୍ୟ ଶାସନ ସଚିବ ତାଙ୍କର ଚିଠିଟି ଲେଖିଛନ୍। ମାସିକ ଋତୁସ୍ରାବ ସମିଆତି ମହିଳା ସରକାରୀ କର୍ମଚାରୀଙ୍କୁ ବଛରକ 12 ଦିନର ଅତିରିକ୍ତ ଛୁଟି ବାବଦେ ହୋଇଥିବା ନିଷ୍ପତ୍ତି ଅନୁସାରେ ଆଜ ଅର୍ଥ ବିଭାଗ ତରଫୁ ବିଧିବଦ୍ଧ ବିଜ୍ଞପ୍ତି ବାହାର କରାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ ସବୁ ସରକାରୀ ମହିଳା କର୍ମଚାରୀ 55 ବରଷ ବୟସ ପୂରଣ ହେବାର ତକ୍ ବଛରକ 12 ଦିନର ଏହି ଅତିରିକ୍ତ ସାମୟିକ ଛୁଟି ନେଇପାରିବେ। ଫି ମାସର ଦିନେ ଋତୁସ୍ରାବ ଜନିତ ଛୁଟି ସେହି ମାସ ହିଁ ନେବାର୍କେ ପଡ଼ବା। ଗୋଟେ ମାସର ଛୁଟି ଆଇବା ମାସକେ ସ୍ଥାନାନ୍ତରିତ ନାଇଁ କରାଯାଏ ବୋଲି ବିଭାଗ ତରଫୁ ଫଟିକ୍ କରାଯାଇଛି। ଶିଶୁ ଦିବସ ଅବସରରେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫୁ ଆଇବା କାଲିନୁ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲଠାରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ମୂଲ ହେବା। ଇତି ବ୍ଲକ ଆର୍ ଜିଲ୍ଲାସ୍ତରଥି ଭିନ୍ ଭିନ୍ ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀମାନେ ଯୋଗଦେବେ। ଇ ତିନିଦିନିଆ କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀମାନଙ୍କ ଲାଗି ଅଲଗା ଅଲଗା ପ୍ରତିଯୋଗିତା, ପରିଭ୍ରମଣ, ବିଶିଷ୍ଟ ବ୍ୟକ୍ତିଙ୍କ ସାଙ୍ଗେ ସାକ୍ଷାତକାର, ବିଜ୍ଞାନ ପ୍ରକଳ୍ପ ଆର୍ ଭିନ୍ ଭିନ୍ ପ୍ରଦର୍ଶନୀ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଆଇବା 14 ତାରିଖ ଦିନ ଇ ଶିଶୁ ମହୋତ୍ସବଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖିଆକୁ ନୂଆ ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାର ତିନିଜଣ ପୁଲିସ ଇନ୍ସପେକ୍ଟର କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ 2024 ହାସଲ କରିଛନ୍। ଅପରାଧ ଅନୁସନ୍ଧାନୀ ଉତ୍କର୍ଷତା ଲାଗି ଇ ପଦକ ପାଇଥିବାର ପୁଲିସ ଇନ୍ସପେକ୍ଟରମାନେ ହେଲେ ଗଜପତି ସବ୍ୟସାଚୀ ମଲ୍ଲ, ଗଞ୍ଜାମର ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଆର୍ ମାଲକାନଗିରିର ରିଗାନ କିଣ୍ଡୋ। ଇ ଅଧିକାରୀମାନେ ଇ ପଦକ ପାଇବାରଟା ଗର୍ବର ବିଷୟ ଆଏ ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦନୁ ମିନତୀ ବେହେରାଙ୍କୁ ପ୍ରତ୍ୟାହାର କରାଯାଇଛି। ମହିଳା ଆଉ ଶିଶୁ ବିକାଶ ବିଭାଗର ଗୋଟିଏ ବିଜ୍ଞପ୍ତିନୁ ଇଟା ଜଣାପଡ଼ିଛି। ଇନ ଜଣେଇ ଦିଆଯାଇପାରେ ଯେ ଗଲା ମାସ 29 ତାରିଖ କମିଶନର ଅଧ୍ୟକ୍ଷ ମିନତୀ ବେହେରାଙ୍କୁ ବିଭାଗ ତରଫୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। 1 ନଭେମ୍ବର ଶ୍ରୀମତୀ ବେହେରା ନୋଟିସ୍ର ଜବାବ ଦାଖଲ କରିଥିଲେ, ହେଲେ ଉତ୍ତର ସନ୍ତୋଷଜନକ ନୁହେଁ ବୋଲି ଦର୍ଶାଇକରି ତାଙ୍କୁ ଅଧ୍ୟକ୍ଷା ପଦନୁ ପ୍ରତ୍ୟାହାର କରାଯାଇଛି। ଖୁବ୍ ଜଲ୍ଦି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦ ନୂଆ ନିଯୁକ୍ତି ହେବା ବୋଲି ମହିଳା ଆଉ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିରନ କାର୍ତ୍ତିକ ମାସର ଭିଡ଼କେ ନଜରତି ରଖିକରି ସଞ୍ଜବେଲେ ବଦଲେ ଉପରବେଲା 3:30-4 ଭିତରେ ଧ୍ୱଜା ବନ୍ଧା ନୀତି ସମ୍ପନ୍ନ କରବାର୍ ଲାଗି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍। ଚୁଣ୍ଡ୍ରା ସେବକମାନଙ୍କୁ ଇ ବାବଦେ ଦରକାରୀ ସୂଚନା ଦିଆଯାଇଛି। ଉପରବେଲା ମନ୍ଦିରନ ଭିଡ଼ ଟିକେ କମ୍ ହେଉଥିବାରୁ ଧ୍ୱଜାବନ୍ଧା ନୀତି ସୁରୁଖୁରୁତି ହୋଇପାରବା। ଇ ନୀତି ଦେଖବାର୍ ଲାଗି ମନ୍ଦିର ଭିତରେ ଆର୍ ସିଂଦ୍ୱାର ବାହାରେ ରାସ୍ତାନ ଭକ୍ତମାନଙ୍କର ଗହଲି ରହୁଥିବାରୁ ସଞ୍ଜବେଲ ବଦଲା ଉପରବେଲା 3 ଇ ନୀତି ସମ୍ପନ୍ନ କରବାର୍ ଲାଗି ନିଷ୍ପତ୍ତି ହୋଇଛି। ନୂଆ ସମୟ ଅନୁସାରେ ଧ୍ୱଜାବନ୍ଧା ସମ୍ପନ୍ନ କରବାର୍କେ ସମ୍ପୃକ୍ତ ସେବକମାନଙ୍କୁ ମନ୍ଦିର ପ୍ରଶାସନ ତରଫୁ କୁହାଯାଇଛି। କାର୍ତ୍ତିକ ମାସର ଶେଷ ସୋମବାରଥି ଆଜ ରାଜ୍ୟର ଶିବମନ୍ଦିରମାନଙ୍କେ ଭୋର ସମିଆତୁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ହୋଇଥିଲା। ମହାପୁରୁଙ୍କର ଦର୍ଶନ ଆଉ ସୁବ୍ୟବସ୍ଥିତ ନୀତିକାନ୍ତି ଲାଗି ପଦକ୍ଷେପ ନିଆଯାଇଛି। କଟକର ପ୍ରସିଦ୍ଧ ଧବଳେଶ୍ୱରନ ପଞ୍ଚକ ବ୍ରତ ଆର୍ ବଡ଼ୋସାର ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। 13 ତାରିଖ ଦିନ ବଡ଼ ଓଡ଼ିଆ ଆର୍ 14 ତାରିଖ ଦିନ ଗଜଭୋଗ ବଣ୍ଟାଯିବା। ଇ ବଛର ମନ୍ଦିର ପରିସର ଆର୍ ଚାରିକୁତି ସିସିଟିଭି କ୍ୟାମେରା ଲଗାଯାଇଛି। ହେନ୍ତା ଆଜ ସମ୍ବଲପୁର ଜିଲ୍ଲାର ବିମଳେଶ୍ୱର, ମାନଧାତା, ସୋମେଶ୍ୱର, କଳ୍ପେଶ୍ୱର, ମୁକ୍ତେଶ୍ୱର, ବମ୍ବରାଡ, ବାଳୁଙ୍କେଶ୍ୱର, ଲୋକନାଥ, ଜାଗେଶ୍ୱର ସହିତ ଆଉ ଅଲଗା ମହାଦେବଗୁଡ଼ିମାନଙ୍କେ ପାନି ଚଢ଼ାବାର ଆର୍ ପୂଜା କରବାର୍ ଲାଗି ଭକ୍ତମାନଙ୍କର ଲମ୍ବା ଧାଡ଼ି ଦେଖବାର୍କେ ମିଳିଥିଲା। ହେନ୍ତା ଅଲଗା ମନ୍ଦିରମାନଙ୍କେ ବି ଭକ୍ତମାନେ ସକାଳୁ ଦେବାଦେବୀଙ୍କର ଦର୍ଶନ କରିଥିଲେ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଏଚ ମିଳିତ ଜନଶୁଣାଣି ଶିବିର ହୋଇଯାଇଛି। ଜିଲ୍ଲାପାଲ ଆର୍ ଏସ୍ପି ଶିବିରମାନଙ୍କେ ଉପସ୍ଥିତ ରହିକରି ଅଭିଯୋଗମାନଙ୍କର ସମାଧାନ କରବାର ସହିତ ଦରକାରୀ ପଦକ୍ଷେପ ନେବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଲ ଆର୍ ଆରକ୍ଷୀ ଅଧୀକ୍ଷକ ଜନଶୁଣାଣି ଶିବିରଟି 77 ମାମଲାର ଶୁଣାଣି କରିଥିଲେ। ବରଗଡ଼ ଜିଲ୍ଲାର ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରନ ଜିଲ୍ଲାପାଲ ଆର୍ ଏସ୍ପିଙ୍କ ଉପସ୍ଥିତି ଅଭିଯୋଗ ଶୁଣାଣି ଶିବିର ହୋଇଥିଲା। ଦେବଗଡ଼ ଜିଲ୍ଲା ରିୟାମାଲ ବ୍ଲକ କଲ୍ୟାଣ ମଣ୍ଡପଠାରେ ଜିଲ୍ଲାପାଳଙ୍କର ଅଭିଯୋଗ ଶୁଣାଣି ଶିବିରଟି 20 ମାମଲା ଗ୍ରହଣ କରାଯାଇଥିଲା। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକନ ଜିଲ୍ଲାପାଳ ଆର୍ ଏସ୍ପିଙ୍କର ମିଳିତ ଶିବିରନ 56 ଅଭିଯୋଗର ସମାଧାନ କରାଯାଇଥିବା ବେଳେ ହିତାଧିକାରୀମାନଙ୍କୁ ହ୍ୱିଲ୍ ଚେୟାର ଦିଆଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଆର୍ ଏସ୍ପିଙ୍କର ମିଳିତ ଅଭିଯୋଗ ଶୁଣାଣି ଶିବିରଟି 86 ଅଭିଯୋଗ ଆସିଥିଲା। ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକନ ଜିଲ୍ଲାପାଳ ଆର୍ ଏସ୍ପି 18 ଅଭିଯୋଗର ଶୁଣାଣି କରିକରି ତୁର୍ତ୍ତି ସମାଧାନ କରବାର୍କେ ଭିନ୍ ଭିନ୍ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ବ୍ଲକଠାରେ ଅଭିଯୋଗ ଶୁଣାଣି ଆର୍ ସମାଧାନ ଶିବିରନ 43 ଆବେଦନର ଫଇସଲା କରାଯାଇଥିଲା। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଆଞ୍ଚଳିକ ସମ୍ବାଦ ବିଭାଗ ତରଫୁ ସମ୍ବଲପୁରୀ, ସାନ୍ତାଳୀ ଆର୍ ଦେଶିଆ ଭାଷାତି ସମ୍ବାଦ ପ୍ରସାରଣ କରାଯିବା। ଇଥିଲାଗି ସମ୍ବଲପୁରୀ, ସାନ୍ତାଳୀ ଆଉ ଦେଶିଆ ଭାଷା ସମ୍ବାଦ ପାଠକ, କବି, ଏଡିଟର ଆର୍ ଭିଡ଼ିଓ ଏଡିଟରର ଦରକାର ରହିଛି। ଉପଯୁକ୍ତ ପ୍ରାର୍ଥୀମାନଙ୍କନୁ ଇଥିଲାଗି ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ପ୍ରସାର ଭାରତୀ ୱେବ୍ସାଇଟ୍ prasarbharati.gov.in ଭେକେନ୍ସିଜ୍ ବିଭାଗକେ ଯାଇକରି ବିଜ୍ଞାପନର ସବିଶେଷ ବିବରଣୀ ଜାଣିପାରିବେ। ଇ ମାସର 20 ଆବେଦନ କରବାର ଶେଷ ତାରିଖ ଆଏ। ଆଜ ଜାତୀୟ ଶିକ୍ଷା ଦିବସ ଫି ବଛର ଆଜିର ଦିନ ଦେଶର ପହିଲା ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କର ଜୟନ୍ତୀକେ ମନେ ରଖବାର୍ ଲାଗି ଇ ଦିବସ ପାଳନ କରାଯାଉଛି। ସ୍ୱାଧୀନ ଭାରତନ ଗାଁ ଗହଲର ଗରିବ ଆର୍ ଟୁକେଲମାନଙ୍କୁ ଶିକ୍ଷିତ କରବାର୍ ଲାଗି ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସେ ସମିଆତି ପୋଡ୍ ସାକ୍ଷରତା 14 ବୟସ ତକ ସବୁ ପିଲା ଟୁକେଲମାନଙ୍କୁ ମାହାଲିଆ ଆର୍ ବାଧ୍ୟତାମୂଳକ ଶିକ୍ଷା ଉପରେ ସେ ଫୋକସ୍ ରଖିଥିଲେ। ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇନୁ ପୁରୀ ଶ୍ରୀକ୍ଷେତ୍ରକେ ବାହାରିଥିବାର ତୁଲସୀ ରଥକେ ବୌଦ୍ଧ ଜିଲ୍ଲାର ଭିନ୍ ଭିନ୍ ଜାଗାନ ଆଜି ସ୍ୱାଗତ କରାଯାଇଥିଲା। ବୌଦ୍ଧ, ବୁଟୁପାଲି, ମନମୁଣ୍ଡା, ବାଉଁଶୁଣୀ, ପୁରୁଣା କଟକଠାରେ ଘଣ୍ଟ, ଶଙ୍ଖ ଆର୍ କୀର୍ତ୍ତନ ସହିତ ଭକ୍ତମାନେ ତୁଲସୀ ଆର୍ ଫୁଲ ରତ୍ନ ପ୍ରଦାନ କରିଥିଲେ। ଦେଶର ଏଗାର ନମ୍ବର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନର୍ସମାନଙ୍କର ଡ୍ରେସ୍କୋଡ୍ ବଦଲାବାରକେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ବଦଲିକି ପୋଷ୍ଟିଂ ଲାଗି କେନ୍ସି ପ୍ରକାରର ଚାପକେ ବିଶୃଙ୍ଖଳା ଆଚରଣ ଧରାଯିବା ବୋଲି କହିଲେ ମୁଖ୍ୟ ଶାସନ ସଚିବ। ଆଉର୍ କାର୍ତ୍ତିକ ମାସର ଭିଡ଼କେ ନଜରତି ରଖିକରି ପୁରୀ ଶ୍ରୀମନ୍ଦିର ଧ୍ୱଜାବନ୍ଧା ନୀତି ଲାଗି ନୂଆ ସମୟ ଧରିଛି। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।